ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭାରତ ଓ ସ୍ଲୋଭାକ୍ ରିପବ୍ଲିକ୍ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ବ୍ରାଟିସ୍ଲାଭାଠାରେ ରାଷ୍ଟ୍ରପତି ସ୍ତରୀୟ ଆଲୋଚନା ଅନୁଷ୍ଠିତ. ଜଳ ପରିଚାଳନାର ଆଧୁନିକୀକରଣ ସମେତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଆଜି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ. ଗ୍ରାମାଞ୍ଚଳ ଓ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ କରାଯିବା ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ. ଆମେରିକାରୁ ଆମଦାନୀ ହେଉଥିବା ସମସ୍ତ ପ୍ରକାର ଉତ୍ପାଦ ଉପରେ ଅତିରିକ୍ତ 84% ଶୁଳ୍କ ଲାଗୁ କରିବାକୁ ଚୀନ୍ର ଘୋଷଣା. ଏବଂ ଆଜି ଆଇପିଏଲ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମେ ଫିଲ୍ଡିଂ କରିବାକୁ ରାଜସ୍ଥାନ ରୟାଲ୍ସର ନିଷ୍ପତ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କର ସ୍ଲୋଭାକ୍ ରିପବ୍ଲିକ୍ ପ୍ରତିପକ୍ଷ ପିଟର ପେଲେଗ୍ରିନିଙ୍କ ସହିତ ବ୍ରାଟିସ୍ଲାଭାଠାରେ ଆପୋଷ ସ୍ୱାର୍ଥ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଷୟିକ ପ୍ରସଙ୍ଗ ସମେତ ଦ୍ୱିପକ୍ଷୀୟ ସମ୍ପର୍କର ବିଭିନ୍ନ ଦିଗ ଉପରେ ଏକ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି. ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ରାଷ୍ଟ୍ରପତି ପେଲେଗ୍ରିନିଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତା ଏବଂ ଉଦ୍ୟମକୁ ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି. ଏହି ଅବସରରେ ଦୁଇ ଦେଶ ମଧ୍ୟରେ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଏହି ପ୍ରତିନିଧିସ୍ତରୀୟ ବୈଠକରେ ଭାରତ ପକ୍ଷରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିମୁବେନ୍ ମାମ୍ଭାନିଆଙ୍କ ସମେତ ସାଂସଦ ଧବଲ ପଟେଲ, ସନ୍ଧ୍ୟା ରାୟ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ. ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷଙ୍କ ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ନେଇ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି. ଏହି ଅବସରରେ ସ୍ଲୋଭାକିଆରେ ଭାରତୀୟ କଳା ଓ ସଂସ୍କୃତିର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଶ୍ରୀମତୀ ମୁର୍ମୁ ପ୍ରଶଂସା କରିବା ସହିତ ଗଣମାଧ୍ୟମ, ମନୋରଞ୍ଜନ ଏବଂ ଚଳଚ୍ଚିତ୍ର ନିର୍ମାଣ ଆଦି କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି. ଆଗାମୀ ମେ 1-4 ପର୍ଯ୍ୟନ୍ତ ମୁମ୍ବାଇଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସରେ ସକ୍ରିୟ ଅଂଶଗ୍ରହଣ କରିବା ଲାଗି ଶ୍ରୀମତୀ ମୁର୍ମୁ ସ୍ଲୋଭାକିଆକୁ ଏହି ଅବସରରେ ନିମନ୍ତ୍ରଣ କରିଛନ୍ତି. ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ତିରୁପତି, ପାକାଲା, କାଟପାଡ଼ି ସିଙ୍ଗଲ ରେଳବାଇ ଲାଇନ୍ ସେକ୍ସନକୁ ଦୋହରୀକରଣ କରାଯିବା ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି. ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି. ସେ କହିଛନ୍ତି ଏହି ପ୍ରକଳ୍ପ ମାଧ୍ୟମରେ ଭେଲର ଓ ତିରୁପତି ମଧ୍ୟରେ ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନାକୁ ସଂଯୋଗୀକରଣ ବ୍ୟବସ୍ଥା ସୁସଂହତ କରାଯାଇପାରିବ. ଆନ୍ଧ୍ରପ୍ରଦେଶର ଚିତ୍ତୋର ଓ ତିରୁପତି ଜିଲ୍ଲା ଏବଂ ତାମିଲନାଡୁର ଭେଲୋର ଜିଲ୍ଲାର ପ୍ରାୟ 400 14 ଲୋକ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ. ଏଥିଲାଗି 1,332 କୋଟି ବ୍ୟୟବରାଦ କରାଯାଇଛି. କୋଇଲା, କୃଷିଜାତ ଦ୍ରବ୍ୟ, ସିମେଣ୍ଟ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟର ପରିବହନ ଲାଗି ଏହି ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେହିଭଳି ପଞ୍ଜାବ ଓ ହରିୟାଣାର 19.2 ଦୈର୍ଘ୍ୟ ବିଶିଷ୍ଟ 6-ଥାକିଆ ଜିରାକପୁର ବାଇପାସ୍ ନିର୍ମାଣ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି ଏଥିଲାଗି 1,878 କୋଟି ଖର୍ଚ୍ଚ କରାଯିବ. ଏହି ବାଇପାସ୍ ନିର୍ମାଣ କରାଯିବା ଦ୍ୱାରା ଜିରାକପୁର, ପଞ୍ଚକୁଲା ଓ ଏହାର ସଂଲଗ୍ନ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରାଯାଇପାରିବ. ଏଥିସହିତ ଏହା ହିମାଚଳ ପ୍ରଦେଶକୁ ମଧ୍ୟ ସିଧାସଳଖ ସଂଯୋଗ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ଆଜି କ୍ୟାବିନେଟ୍ରେ ନିଆଯାଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅଧୀନରେ କମାଣ୍ଡ ଅଞ୍ଚଳ ବିକାଶ ଏବଂ ଜଳ ପରିଚାଳନାର ଆଧୁନିକୀକରଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି. ଏଥିଲାଗି 1,600 କୋଟି ବ୍ୟୟ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି. ସେ କହିଛନ୍ତି ଏହାଦ୍ୱାରା ପ୍ରତି ଡ୍ରପ୍ ପାଣିରେ ଚାଷୀମାନେ ଅଧିକ ଶସ୍ୟ ଅମଳ କରିପାରିବାରେ ସଫଳ ହୋଇପାରିବେ. ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାର ବିବାଦରୁ ବିଶ୍ୱାସ ଯୋଜନା ଅଧୀନରେ ଟିକସ ବକେୟା ଘୋଷଣାପତ୍ର ଚଳିତ ମାସ ଶେଷ ସୁଦ୍ଧା ଦାଖଲ କରାଯାଇପାରିବ. କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି. ସିବିଡିଟି କହିଛି ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଚଳିତ ମାସ ଶେଷ ସୁଦ୍ଧା ଘୋଷଣାକାରୀ ସେମାନଙ୍କର ବକେୟା ଟିକସ ଦାଖଲ କରିପାରିବେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଗ୍ରାମାଞ୍ଚଳର ଦୁର୍ବଳ ବର୍ଗ ଏବଂ ଚାଷୀମାନଙ୍କ କଲ୍ୟାଣ ସାଧନ କରିପାରୁଥିବା ନୀତି ପ୍ରଣୟନ ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି. ଆଜି ନୂଆଦିଲ୍ଲୀଠାରେ କିଷାନ କୁମ୍ଭ 2025ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଗ୍ରାମାଞ୍ଚଳ ଭାରତ ଉପରେ ଅଧିକ ଧ୍ୟାନ ଦେଇ ନୀତି ପ୍ରଣୟନ କରାଗଲେ ସେଠାକାର ଯୁବବର୍ଗ ଏବଂ ଜନସାଧାରଣ ନିଯୁକ୍ତି ଲାଗି ସହରାଭିମୁଖୀ ହେବେ ନାହିଁ। ତେବେ କୃଷକମାନେ ଆଧୁନିକ ଜ୍ଞାନକୌଶଳକୁ ଆପଣାଇବା ସହିତ ନିଜର ଦକ୍ଷତା ଏବଂ ଅଭିଜ୍ଞତାକୁ ପରସ୍ପର ମଧ୍ୟରେ ବିନିମୟ କରିବା ଉପରେ ସେ ଜୋର ଦେଇଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଗଠନ ପ୍ରକ୍ରିୟା ଅଧିକ ସୁସଂହତ ହୋଇପାରିବ ବୋଲି ଶ୍ରୀ ଗଡ଼କରୀ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପୋଷଣ ପଖୱାଡ଼ା 2025 ପାଳନ ଗତକାଲିଠାରୁ ଆରମ୍ଭ କରାଯାଇଛି। ଦେଶବ୍ୟାପୀ ଦେଖାଯାଉଥିବା ଅପପୁଷ୍ଟି ସମସ୍ୟାର ଦୂରୀକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ପୋଷଣ ପଖୱାଡ଼ାର ଏହି ସପ୍ତମ ସଂସ୍କରଣ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ପୁଷ୍ଟିଜନିତ ଜନସଚେତନତା ସୃଷ୍ଟି କରିବା ସହିତ ସୁସ୍ଥ ରହିବା ଏବଂ ଗୋଷ୍ଠୀଗତ ସଶକ୍ତିକରଣ କରିବା ହେଉଛି ଏହି ପୋଷଣ ପଖୱାଡ଼ା ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବ୍ୟକ୍ତିଗତ ତଥା ସାମୂହିକ ଭାବେ ସୁସ୍ଥ ରହିବାର ବିଭିନ୍ନ ପ୍ରକ୍ରିୟା ଅବଲମ୍ବନ କରିବା ଉପରେ ଗୋଷ୍ଠୀଗତ ପ୍ରୟାସ ଲାଗି ଆରମ୍ଭ କରାଯାଇଥିବା ପୋଷଣ 2.0 ମିଶନ ଅଧୀନରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାରୁ ଆମଦାନୀ ହେଉଥିବା ସମସ୍ତ ପ୍ରକାର ଉତ୍ପାଦ ଉପରେ ଚୀନ ଅତିରିକ୍ତ 84% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଆସନ୍ତାକାଲି ମଧ୍ୟରାତ୍ରିରୁ ଏହି ନୂତନ ଶୁଳ୍କ ଦର ଲାଗୁ ହେବ ବୋଲି ଚୀନର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉତ୍ପାଦ ଉପରେ 104% ଶୁଳ୍କ ଲାଗୁ କରି ଉଚିତ କାର୍ଯ୍ୟ କରିନାହାନ୍ତି ବୋଲି ଚୀନ ପକ୍ଷରୁ କୁହାଯାଇଛି। ବିଶ୍ୱ ବାଣିଜ୍ୟ କାରବାର, ଯୋଗାଣ ଶୃଙ୍ଖଳ ଓ ଏହାର ସୁରକ୍ଷାକୁ ଆମେରିକା କ୍ଷତି ପହଞ୍ଚାଇଛି ବୋଲି ଚୀନ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ୱାଶିଂଟନ୍ ସହ ଏ ସମସ୍ୟାର ସମାଧାନ ଲାଗି ବେଜିଂ ଯୋଗାଯୋଗ କରିବାକୁ ଇଚ୍ଛୁକ ବୋଲି ଏଥିରେ କୁହାଯାଇଛି। ଅନ୍ୟପକ୍ଷରେ ଆମେରିକା ପକ୍ଷରୁ ବିଭିନ୍ନ ଦେଶ ଲାଗି ଲାଗୁ କରାଯାଇଥିବା ଶୁଳ୍କକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଲାଗି ଇତିମଧ୍ୟରେ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ ଚିଓଙ୍ଗ ଇନ୍ କିଓ ୱାଶିଂଟନ୍ରେ ପହଞ୍ଚିଛନ୍ତି। ଆମେରିକାକୁ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଏବଂ କାର୍ ବହୁଳ ମାତ୍ରାରେ ଯୋଗାଉଥିବା ଦକ୍ଷିଣ କୋରିଆର ବ୍ୟବସାୟ ଏଭଳି ଶୁଳ୍କ ବୃଦ୍ଧି ଯୋଗୁଁ ବାଧାପ୍ରାପ୍ତ ହୋଇଛି। ସେହିଭଳି ଡୋନାଲ୍ଡ ଟ୍ରମ୍ପଙ୍କର ଏଭଳି ନିଷ୍ପତ୍ତି ଯୋଗୁଁ ବିଶ୍ୱ ଆର୍ଥିକ ଅଭିବୃଦ୍ଧି ଓ ଏହାର ସ୍ଥିରତା ପ୍ରତି ବିପଦ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବ୍ୟାଙ୍କ ଅଫ୍ ଇଂଲଣ୍ଡ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ସନ୍ତାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆମ ସମ୍ବାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଉଦ୍ଧମପୁର ଜିଲ୍ଲାର ଜୋଫର ଗ୍ରାମରେ ସନ୍ତାସବାଦୀମାନେ ଲୁଚି ରହିବାର ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଖାନତଲାସୀ ଆରମ୍ଭ କରାଯାଇଥିଲା। ଉଦ୍ଧମପୁର ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ପୁଲିସ ଓ ସେଠାରେ ଲୁଚି ରହିଥିବା 3 ଜଣ ସନ୍ତାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସନ୍ଧ୍ୟା 5 ସୁଦ୍ଧା ଜାରି ରହିଥିଲା। ଗତମାସ 27 ଦିନ ସମ୍ପୃକ୍ତ ଅଞ୍ଚଳରେ ଅନୁରୂପ ଗୁଳି ବିନିମୟ ଘଟଣାରେ 2 ସନ୍ତାସବାଦୀ ନିହତ ହୋଇଥିଲେ ଏବଂ 5 ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ ବୋଲି ଏହି ପୋଷ୍ଟରେ କୁହାଯାଇଛି। ଡୋମିନିକାନ୍ ରିପବ୍ଲିକ୍ର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଥିବା ଏକ ନାଇଟ୍ କ୍ଲବ୍ର ଛାତ ଭୁଶୁଡ଼ି ପଡ଼ିବା ଜନିତ ମୃତ୍ୟୁ ସଂଖ୍ୟା 113 ବୃଦ୍ଧି ପାଇଛି। ଏଥିରେ ଅତିକମ୍ରେ 150 ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପ୍ରାଦେଶିକ ଗଭର୍ଣ୍ଣର ଓକ୍ଟାଭିଓ ଡୋଟେଲ୍ ଅନ୍ତର୍ଭୁକ୍ତ। ଜରୁରୀକାଳୀନ ଅପରେସନ୍ କେନ୍ଦ୍ରର ମୁଖ୍ୟ କହିଛନ୍ତି, ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଗତକାଲି ଏହି ବିପର୍ଯ୍ୟୟ ସମୟରେ ନାଇଟ୍ କ୍ଲବ୍ରେ ପାଖାପାଖି 1000 ଲୋକ ରହିଥିଲେ। ରାଜନେତା, କ୍ରୀଡ଼ାବିତ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଓ ସ୍ଲୋଭାକ୍ ରିପବ୍ଲିକ୍ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ବ୍ରାଟିସ୍ଲାଭାଠାରେ ରାଷ୍ଟ୍ରପତିସ୍ତରୀୟ ଆଲୋଚନା ଅନୁଷ୍ଠିତ। ଜଳ ପରିଚାଳନାର ଆଧୁନିକୀକରଣ ସମେତ 3 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଆଜି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଗ୍ରାମାଞ୍ଚଳ ଓ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ କରାଯିବା ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ। ଏବଂ ଆଜି ଆଇପିଏଲ୍ରେ ଟସ୍ ଜିତି ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପ୍ରଥମେ ଫିଲ୍ଡିଂ କରିବାକୁ ରାଜସ୍ଥାନ ରୟାଲ୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।